ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ ଜୁହାର। ପହିଲା ମୁଖ୍ୟ ଖବର, ରାଜ୍ୟ 2027 ମସିହା ତକ ସରକାର ତିଆରି କରିବେ 25 ଲକ୍ଷ ଲକ୍ଷପତି ଦିଦି କହିଲେ ମୁଖ୍ୟମନ୍ତ୍ରୀ। ବିଧାନସଭାନୁ ଆଗତ ହେଲା ରାଜ୍ୟପାଳଙ୍କର ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ। ରାଜ୍ୟ ଖୁବ୍ ଜଲ୍ଦି ଗଠନ କରାଯିବା, ନିଗମ କମିଶନର ଜିଲ୍ଲା ଯୋଜନା ବୋର୍ଡ। ପୁଲୱାମା ଶହୀଦ ଯବାନମାନଙ୍କୁ ସାରା ଦେଶ ଜଣାଲା ଶ୍ରଦ୍ଧାଞ୍ଜଳି, ଆଉ ଉଦ୍ଯାପିତ ହେଲା ଖଲିଆପାଲି ମାଗମେଲା। ଏଥର ପୁରା ଖବର, ଏସ୍ଏସ୍ଜି ମହିଳାମାନଙ୍କର ଆର୍ଥିକ ବିକାଶ କରିବାର ଲାଗି ରାଜ୍ୟ ଲକ୍ଷ୍ୟପତି ଦିଦି ଯୋଜନା କାର୍ଯ୍ୟକାରୀ ହେଉଛି। ଯୋଜନାଟି ସରକାର 2027 ମସିହା ତକ 25 ଲକ୍ଷ ଲକ୍ଷ୍ୟପତି ଦିଦି ତିଆରି କରିବାର ଲକ୍ଷ୍ୟ ରଖିଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଆଜି ବିଧାନସଭା ଉପରବେଲା ଗୃହ କାର୍ଯ୍ୟ ମୂଲ ହେଲା ଉତରୁ ମୁଖ୍ୟମନ୍ତ୍ରୀ ଗୋଟିଏ ବିବୃତ୍ତି ଲକ୍ଷ୍ୟପତି ଦିଦି ସହାୟିକା ନାଁଥି ଗୋଟିଏ ନୂଆ ଯୋଜନା ଘୋଷଣା କରିଛନ୍। ଇ ଯୋଜନା ଜରିଆ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ମାନଙ୍କର ପାରିଶ୍ରମିକ ବାବଦ ଟଙ୍କା ସରକାର ବହନ କରିବେ, ଆର୍ ଏଥିର୍ଲାଗି ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ଜିପିଏଲ୍ଏଫ୍ମାନଙ୍କୁ ଅନୁଦାନ ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଇଥି ରାଜ୍ୟର 62,000 ଅତକା କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଲାଭ ପାଇବେ। ଏପ୍ରିଲ 2024 ସେମାନେ ତାଙ୍କର ପାରିଶ୍ରମିକ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। 17 ନମ୍ବର ବିଧାନସଭା ବଜେଟ୍ ଅଧିବେଶନ ଆଜି 2 ନମ୍ବର ଦିନେ ସକାଳ ବେଳା ଗୃହନ ଜବର କିର୍ଲା ଗଗା ହୋଇଥିଲା। ଗୃହକାମ ମୂଲ ହୋନସାର ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଆର୍ ଚାଷୀମାନଙ୍କର ସମସ୍ୟାକେ ନେଇକରି ବିରୋଧୀ ବିଜେଡି ଆର୍ କଂଗ୍ରେସର ସଦସ୍ୟମାନେ ଗୃହର ମଝାକେ ଆସିକରି ହୋହାଲ୍ଲା କରିଥିଲେ। 5 ମିନିଟ୍ ଉତରୁ ବାଚସ୍ପତି ସୁରମା ପାଢ଼ୀ ଗୃହକେ ମୟଧାନର 12 ବଜେ ତକ ମୁଲତବୀ ରଖିଥିଲେ। ଫେର୍ ଘାଏ ଗୃହକାର୍ଯ୍ୟ ମୂଲ ହେବାର ଉତରୁ ସମାନ ତିଥି ଦେଖାଦେବାରୁ ବାଚସ୍ପତି ଫେର୍ ଗୃହକେ 4 ବଜେ ତକ ମୁଲତବୀ ରଖିଥିଲେ। ଉପରବେଲା ଗୃହ କାର୍ଯ୍ୟ ସ୍ୱାଭାବିକ ରହିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହନ ବିବୃତ୍ତି ରଖିବା ଋତୁରୁ ରାଜ୍ୟପାଳଙ୍କର ଅଭିଭାଷଣ ଉପରେ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଏତା ଋତୁରୁ ବାଚସ୍ପତି ସୁରମା ପାଢ଼ୀ ଆବାକାଲ ସକାଳ 10:30 ବଜେ ତକ ଗୃହକେ ମୁଲତବୀ ରଖିଥିଲେ। ରାଜ୍ୟର ଭିନ୍ ଭିନ୍ ନିଗମ ବୋର୍ଡ କମିଶନ ଆର୍ ଜିଲ୍ଲା ଯୋଜନା ବୋର୍ଡର ନିଯୁକ୍ତି ଖୁବ୍ ଜଲ୍ଦି କରାଯିବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଆଜ୍ ସଞ୍ଜବେଳେ ଦଳର କୋର୍ କମିଟି ବୈଠକ ବାବଦେ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ବୋର୍ଡମାନଙ୍କ ନିଯୁକ୍ତି ଲାଗି ଇ ମାସର ଶେଷ ତକ ପ୍ରକ୍ରିୟା ଶେଷ ହେବା, ଏତାର ସହିତ ସାଂଗଠନିକ ନିର୍ବାଚନ ରାଜ୍ୟସଭାପତି ଚୟନ ଭିଲ୍ ତୁର୍ତ୍ତି କରାଯିବା ବୋଲି ବୈଠକଟି ନିଷ୍ପତ୍ତି ହୋଇଛି। ସେନ୍ଦା ବୈଠକଟି ରାଜ୍ୟ ସରକାରଙ୍କର 8 ମାସର ଶାସନ ବାବଦେ ଆଲୋଚନା କରାଯାଇଥିଲା ବୋଲି ଶ୍ରୀ ପୂଜାରୀ କହିଛନ୍। ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଗୁପ୍ତଙ୍କର ଉପସ୍ଥିତି ହୋଇଥିବାର ବୈଠକଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଆର୍ ଭିନ୍ ଭିନ୍ ନେତା ଯୋଗ ଦେଇଥିଲେ। ରାଜ୍ୟର 17 ବିଶ୍ୱବିଦ୍ୟାଳୟ ଇହାଦେ 1,360 ଅଧ୍ୟାପକ ପଦବୀ ଖାଲି ପଡ଼ିଛେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ଆଜି ବିଧାନସଭାର ବିଧାୟକ ଅରବିନ୍ଦ ମହାପାତ୍ରଙ୍କର ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍, ରେଭେନ୍ସାନ 157, ଉତ୍କଳ ବିଶ୍ୱବିଦ୍ୟାଳୟ 136 ଅଧ୍ୟାପକ ପଦବୀ ଖାଲି ରହିଛେ। 17 ବିଶ୍ୱବିଦ୍ୟାଳୟର ପାଠପଢ଼ା ଲାଗି 963 ଜଣ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି କରାଯାଇଛେ ବୋଲି ମନ୍ତ୍ରୀ କହିଛନ୍। ରାଜ୍ୟର ବିଦ୍ୟାଳୟମାନଙ୍କେ 2024-25 ଆର୍ଥିକ ବର୍ଷରେ ଛାତ୍ରୀମାନଙ୍କ ଲାଗି 724 ଶୌଚାଳୟ ନିର୍ମାଣ ଲାଗି ପଦକ୍ଷେପ ନିଆଯାଇଛେ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ଆଜି ବିଧାନସଭାର ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତର ଦେଇକରି ଶ୍ରୀ ଗଣ୍ଡ କହିଛନ୍, 412 ପ୍ରାଥମିକ ଆର୍ 115 ଉଚ୍ଚ ପ୍ରାଥମିକ ବିଦ୍ୟାଳୟନ ଛାତ୍ରୀମାନଙ୍କ ଲାଗି ଶୌଚାଳୟ ନାଇଁନ। ବିଭାଗ ତରଫରୁ ବିଦ୍ୟାଳୟମାନଙ୍କେ ଶୌଚାଳୟ ନିର୍ମାଣ ଲାଗି ପଦକ୍ଷେପ ନିଆଯାଇଛେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ଭୁବନେଶ୍ୱର ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆଠାରେ ଆଜିଠାରୁ ରାଜ୍ୟସ୍ତରୀୟ ମତ୍ସ୍ୟପ୍ରାଣୀ ସମାବେଶ ଉଦ୍ଘାଟିତ ହୋଇଛି। ସମ୍ମିଳନୀଥି ଯୋଗ ଦେଇକରି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍, ରାଜ୍ୟ ସରକାର ଚାଷୀମାନଙ୍କର ବିକାଶ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ଇ ଚାଷୀମାନଙ୍କର କମାନୀ ଦ୍ୱିଗୁଣା କରବାରକେ ସରକାର ତହ କହୁଛନ୍। ଚାଷୀମାନଙ୍କୁ ସଶକ୍ତ କରବାର ଲାଗି ବହୁତଟେ ନୂଆ ଯୋଜନା ଆରମ୍ଭ କରାଯାଇଛି। ଚାଷୀମାନଙ୍କର କମାନୀ ବଢ଼ିଲେ ଓଡ଼ିଶାର ଅର୍ଥନୈତିକ ବିକାଶ ହୋଇପାରିବା ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍।
ମୁଖ୍ୟ ଉଦ୍ଦେଶ୍ୟ ରହିଛି ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଯେ ଆଗାମୀ ଦିନରେ ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବ, ତେଣୁ ଆପଣମାନଙ୍କର ଭୂମିକା ଯେଉଁ ଗାଁରେ ରହୁଥିବା, ଗାଁରେ ବସବାସ କରୁଥିବା ଆମର ମତ୍ସ୍ୟଜୀବୀ ପ୍ରାଣୀପାଳକ କୃଷକମାନଙ୍କର ବୀମା ବିନା ସହଯୋଗରେ ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହୋଇପାରିବ ନାହିଁ।
କାର୍ଯ୍ୟକ୍ରମଟି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଆଜି ସକାଳେ ଓୟୁଏଟି ଭେଟନାରୀ କଲେଜଠାରୁ ବରମୁଣ୍ଡା ପଡ଼ିଆ ତକ ଗୋଟିଏ ୱାକାଥନ୍ କାର୍ଯ୍ୟକ୍ରମ ହୋଇଥିଲା। ଏହା 16 ତକ ହୋଇଥିବାର ସମାବେଶଟି ଭିନ୍ ଭିନ୍ ରାଜୁ ମଇଁଷି ଗାଏ ଆର୍ କୁକୁରମାନଙ୍କର ପ୍ରଦର୍ଶନୀ ହେଉଛେ। କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ମତ୍ସ୍ୟ ଓ ପ୍ରାଣୀ ପାଳନ, ଜୀବନ ଜୀବିକା, ଜୈବ ସନ୍ତୁଳନ। ସାରା ଦେଶ ଆଜି ପୁଲୱାମା ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛେ। 2019 ସାଲେ ଜାମ୍ମୁ କାଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣଥି ଶହୀଦ ହୋଇଥିବା ଯବାନମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଦେଇଛନ୍। ଦେଶ ଲାଗି ସେମାନଙ୍କ ସମର୍ପଣର ବଳିଦାନ ଏବା ପିଢ଼ି କେବେ ଭୁଲି ନାଇପାରେ ବୋଲି ସାମାଜିକ ଗଣମାଧ୍ୟମ ଜରିଆ ପ୍ରଧାନମନ୍ତ୍ରୀ କହିଛନ୍। ସେନ୍ତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ଦେଶ ଲାଗି ସେମାନଙ୍କର ସମର୍ପଣ ସବୁବେଳେ ସୁର୍ତା ହୋଇକରି ରହିବା ବୋଲି କହିଛନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଲ୍ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ସେମାନଙ୍କର ବଳିଦାନ ଆର୍ ବୀରତା ଆତଙ୍କବାଦୀ ବିରୋଧ ନ ଲଢ଼େଇ ଲାଗି ସବୁଦିନ ପ୍ରେରଣା ଯୋଗାବା ବୋଲି କହିଛନ୍। ଇନ ଜଣାଇ ଦିଆଯାଇପାରେ ଯେ ଆତଙ୍କବାଦୀ ଆକ୍ରମଣଥି 40 ଜଣ ସିଆର୍ପିଏଫ୍ ଯବାନ ଶହୀଦ ହୋଇଥିଲେ। ପୁଲୱାମା ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର୍ ଲାଗି ବୁର୍ଲା ଭୀମସାର ମେଡିକାଲ କଲେଜ ସେମିନାର ହଲ୍ଠାରେ ନ୍ୟାସନାଲ୍ ମେଡିକୋ ସଂଗଠନ ତରଫୁ ଗୋଟିଏ ଶ୍ରଦ୍ଧାଞ୍ଜଳି ସଭା ହୋଇଥିଲା। ବୈଠକଟି ଯବାନମାନଙ୍କର ବଳିଦାନକେ ସୁର୍ତା କରିବାର ସହିତ ଜାତୀୟ ଏକତାର ଆବଶ୍ୟକତା ଉପରେ ଜୋର୍ ଦିଆଯାଇଥିଲା। ସାରା ରାଜ୍ୟ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ କବରାପାଲି ଗାଁ 100% ଅଟଲ ପେନ୍ସନ୍ ଯୋଜନାଥି ଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରିଥିବାର ଗାଁର ମାନ୍ୟତା ପାଇଛେ। ଏତାକେ ନେଇକରି ଭାରତୀୟ ଷ୍ଟେଟ୍ବ୍ୟାଙ୍କର କ୍ଷେତ୍ର କାର୍ଯ୍ୟାଳୟ ସମ୍ବଲପୁର ତରଫୁ ଏଚ୍ କବରାପାଲି ଗାଁର ସାମାଜିକ ସୁରକ୍ଷା ଯୋଜନା ଉପରେ ଗୋଟିଏ ସମାବେଶ ହୋଇଥିଲା। ଏହି ଅବସରରେ ଅଟଲ ପେନ୍ସନ୍ ଯୋଜନାଥି ହିତାଧିକାରୀମାନଙ୍କୁ ସାମିଲ କରିବାର ସହିତ ପିଏମ୍ ସୂର୍ଯ୍ୟଘର ଯୋଜନାଥି 100 ଅତକା ଯୋଗ୍ୟ ହିତାଧିକାରୀଙ୍କୁ ଋଣ ଦିଆଯାଇଥିଲା। କାର୍ଯ୍ୟକ୍ରମଟି ଏସ୍ବିଆଇ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥିଆର ଉତ୍ତରାଞ୍ଚଳ ରାଇସ୍ବ କମିଶନର ସଚିନ ରାମଚନ୍ଦ୍ର ଯାଦବ କୁନୁଆ ହିସାବରେ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ମହିମା ଖଲିଆପାଲିଠାରେ ଥିବା ସନ୍ଥକବି ଭୀମଭୋଇଙ୍କର ସମାଧି ପୀଠନ ଚାଲିଥିବାର 5-ଦିନିଆ ମାଗମେଲା ଆଜି ଉଦ୍ଯାପିତ ହୋଇଯାଇଛି। ଏ ବଛର ମେଲାଥି ରାଜ ଆର୍ ରାଜ ବାହାରୁ ମହିମା ସାଧୁସନ୍ତଙ୍କ ସହିତ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ମାଘର ଚତୁର୍ଦ୍ଦଶୀ ଆର୍ ପୁନି ଦିନ ବଛରକ ଥରେ ଭୀମଭୋଇଙ୍କର ସମାଧି ମନ୍ଦିର ଖୋଲାଯାଏସି। ସେଥିଲାଗି ଏ ଅବସରରେ ବହୁତ ଭିଡ଼ ଜମା ହେସନ୍। 5 ଦିନ ତକ୍ ମହିମା ଧର୍ମୀ ଅନୁଗାମୀମାନେ କବିଙ୍କର ଭଜନ କୀର୍ତ୍ତନ କରିଥିଲେ। ବିଶ୍ୱ କଲ୍ୟାଣ ଲାଗି ଫି ଦିନ ସକାଳୁ ଆର୍ ସଞ୍ଜବେଳେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇକରି ଶୂନ୍ୟ ଶରଣ ମାନ୍ୟ ଆର୍ ଧୂନିଯଜ୍ଞ ବିଲ୍ ହୋଇଥିଲା। ଭୀମଭୋଇଙ୍କର କାବ୍ୟ କବିତାକେ ନେଇକରି ସାରସ୍ୱତ ଆଲୋଚନା ଚକ୍ର ହୋଇଥିଲା। ଏହି ଅବସରରେ ସମ୍ବଲପୁର ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟ ତରଫୁ ସମାଧି ପୀଠନ ନିଆଯାଉଥିବାର ଭିନ୍ ଭିନ୍ ପଦକ୍ଷେପ ଉପରେ କୁଳପତି ପ୍ରଫେସର ଏନ୍ ନାଗାରାଜୁ କ୍ଷେତ୍ର ପରିଦର୍ଶନ କରିଥିଲେ। ପରିଦର୍ଶନ ଉତ୍ତରୁ ସେ କହିଛନ୍,
ଦୁଇଟା ଆଇନ, ଗୋଟେ ହେଲା ଭୀମଙ୍କର ପାଦୁକା ଦର୍ଶନ ନେଉ, ତାପରେ ସେକେଣ୍ଡ ଏନି ଟାଇମ୍ ଆମେ ଏଠିକି ଆସୁ। GM ୟୁନିଭର୍ସିଟିର ଚେୟାର ଅଛି, ଆଉ ସେ ଚେୟାରର ମୁଖ୍ୟ ଉଦ୍ଦେଶ୍ୟଟା ହେଉଛି ରିସର୍ଚ୍ଚ କରିବା, ଆଉ ସେ ରିସର୍ଚ୍ଚଟାକୁ ଲୋକଙ୍କୁ ଆଗରେ ରଖିବା। ଆମେ ଗୋଟେ ବିରାଟ ଗୋଟେ ପ୍ରପୋଜାଲ୍ଟା ଦେଇଛୁ, ଯେଉଁଟା କମ୍ବାଇନ୍ସ ଡିଜିଟାଇଜେସନ୍ ଅଫ୍ ଖାଲିଆପିଲି, research on manuscripts or translation of manuscripts and Bhimabhoi literature into other Indian languages. By Kannada already hai sarlene, ebe Hindi, Bengali or Marathi ami e rakhchu।
ବୌଦ୍ଧ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଆର୍ ଇତାର ମୁକାବିଲା ବାବଦେ ଗୋଟିଏ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାତି ହୋଇଯାଇଛି। ବୈଠକଟି ଆବା ଖରାଦିନେ ପିଇବାର ପେନ୍ ଆଉ ଝାଉ ମୁକାବିଲା କରବାର ଲାଗି ଆଲୋଚନା ହୋଇଥିଲା। ଖରାଦିନେ ଜିଲ୍ଲାର ଫି ବ୍ଲକ ତହସିଲ ଡାକ୍ତରଖାନାର କଣ୍ଟ୍ରୋଲ ରୁମ୍ ଖୋଲିକରି ଲୁକୁ ଦରକାରୀ ସେବା ଯୋଗାବାରକେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ଡାକ୍ତରଖାନା, ଅଙ୍ଗନବାଡ଼ି କେନ୍ଦ୍ର ଆର୍ ଶିକ୍ଷାନୁଷ୍ଠାନମାନଙ୍କେ ଓଆର୍ଏସ୍ ପ୍ୟାକେଟ୍ ମହଜୁଦ ରଖବାର, ଅଚର ନୋଲକୁଆଁ ସଜାବାର ଆର୍ ପ୍ୟାନ୍ ଅଭାବ ଥିବା ଗାଁମାନଙ୍କେ ଟ୍ୟାଙ୍କର ଜରିଆ ପ୍ୟାନ୍ ପହଞ୍ଚାବାର ବ୍ୟବସ୍ଥା କରବାରକେ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବିଶ୍ୱ ରେଡିଓ ଦିବସ ଅବସରରେ ଭୁବନେଶ୍ୱରଠାରେ ଗୋଟିଏ କାର୍ଯ୍ୟକ୍ରମ ଥି ନୂଆପଡ଼ା ଜିଲ୍ଲାର ସିନାପାଲିର ରେଡିଓ ସ୍ୱର ସଙ୍ଗମକେ ସୁରଭି ପ୍ରଜ୍ଞା ସମ୍ମାନ 2025 ଦିଆଯାଇଛି। ରେଡିଓ ସ୍ୱର ସଙ୍ଗମର ଏହି ସଫଳତାକେ ନେଇକରି ଜିଲ୍ଲାର ଖୋପ୍ଟି ଓସ୍ନାକି ଦେଖାଦେଇଛି। ରାଜ୍ୟ ତାତି ବଢ଼ୁଛେ, ହେଲେ ରାତିର ତାପମାତ୍ରା ଟିକେ କମିଛେ। ଏବେ 3 ଦିନ ଉତ୍ତରୁ ସବୁନୁ କମ୍ ତାତି 2-3 ଡିଗ୍ରୀ ତକ୍ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଗଲାକାଲି ରାଜ୍ୟର 11 ସହର ଦିନର ତାପମାତ୍ରା 33 ଡିଗ୍ରୀ ଉପରେ ରହିଥିଲା। ରାଜ୍ୟର ସବୁନୁ ଜହ ତାତି ଏଚ୍ ଅନୁଗୁଳର 34.0°C ରେକର୍ଡ କରାଯାଇଥିଲା। ରାଜ୍ୟ 2027 ତକ୍ ସରକାର ତିଆରି କରିବେ 25 ଲକ୍ଷ ଲକ୍ଷପତି ଦିଦି କହିଲେ ମୁଖ୍ୟମନ୍ତ୍ରୀ। ବିଧାନସଭା ଆଗତ ହେଲା ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ। ରାଜ୍ୟ ଖୁବ୍ ଜଲ୍ଦି ଗଠନ କରାଯିବା ନିଗମ କମିଶନ ଆର୍ ଜିଲ୍ଲା ଯୋଜନା ବୋର୍ଡ। ପୁଲୱାମା ଶହୀଦ ଯବାନମାନଙ୍କୁ ସାରା ଦେଶ ଜଣାଲା ଶ୍ରଦ୍ଧାଞ୍ଜଳି, ଆଉ ଉଦ୍ଯାପିତ ହେଲା ଖଲିଆପାଲି ମାଗମେଲା। ଆଜିର ଆଞ୍ଚଳିକ ଖବରଣ ଶେଷ ହେଲା। ଜୁହାର।